ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ସଂସଦର ଉଭୟ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି. ଦେଶରେ ଆଜିଠାରୁ କାର୍ଯ୍ୟକାରୀ ହେଲା 3ଟି ନୂତନ ଅପରାଧିକ ଆଇନ. ଆଧୁନିକ ଅପରାଧିକ ନ୍ୟାୟ ପ୍ରକ୍ରିୟାର ନେତୃତ୍ୱ ନେବ ନୂଆ ଅପରାଧିକ ଆଇନ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ଏବଂ ଚେନ୍ନାଇରେ ଅନୁଷ୍ଠିତ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 10 ୱିକେଟ୍ରେ ପରାସ୍ତ କଲା ଭାରତ. ସଂସଦର ଉଭୟ ଗୃହରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିଛି. ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ବିଜେପି ସାଂସଦ ଅନୁରାଗ ଠାକୁର ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି. ସେ କହିଥିଲେ ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାଫଳରେ ସମାଜର ଉନ୍ନତି ସାଧିତ ହେବା ସହ ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି। ସେ କହିଥିଲେ ଦେଶର 25 କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 80 କୋଟି ଲୋକଙ୍କୁ ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଗତ 10 ବର୍ଷ ମଧ୍ୟରେ ଦେଶରେ ଗରିବ ଲୋକଙ୍କ ପାଇଁ 4 କୋଟି ଗୃହ ନିର୍ମାଣ ସହ 12 କୋଟି ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଦେଶର ଅର୍ଥନୀତି ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି, ଗତ 10 ବର୍ଷରେ ବ୍ୟାଙ୍କ ସେବା ପରିସୀମା ବୃଦ୍ଧି କରାଯାଇଛି ଏବଂ ବ୍ୟାଙ୍କଗୁଡ଼ିକୁ ଜନାଭିମୁଖୀ କରିବା ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଶ୍ରୀ ଠାକୁର ପୂର୍ବର ୟୁପିଏ ସରକାରକୁ ସମାଲୋଚନା କରି କହିଥିଲେ, ଦେଶ ଏବେ 5ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଖୁବ୍ ଶୀଘ୍ର 3ୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ୟୁପିଏ ସରକାର ସମୟରେ ହୋଇଥିବା ଦୁର୍ନୀତି ଏବଂ ପକ୍ଷପାତକୁ ଶ୍ରୀ ଠାକୁର ସମାଲୋଚନା କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିଟ୍ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ଉପରେ କହିଥିଲେ, ତେବେ ହିନ୍ଦୁ ସମ୍ପ୍ରଦାୟଙ୍କ ପ୍ରତି ରାହୁଲ ଗାନ୍ଧିଙ୍କ ଏକ ମନ୍ତବ୍ୟ ନେଇ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ସମ୍ପୂର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟକୁ ଉଗ୍ର ବୋଲି ବିବେଚନା କରିବା ଠିକ୍ ନୁହେଁ। ଏହି ମନ୍ତବ୍ୟ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାହୁଲ ଗାନ୍ଧି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ଏଥିରେ ହସ୍ତକ୍ଷେପ କରି ବାଚସ୍କତି ଓମ୍ ବିର୍ଲା କହିଥିଲେ, ଗୃହ ମଧ୍ୟରେ ବକ୍ତବ୍ୟ ରଖିବାବେଳେ ସଦସ୍ୟମାନେ ଗୃହର ପବିତ୍ରତା ବଜାୟ ରଖିବା ଉଚିତ। କର୍ତ୍ତବ୍ୟ ସମୟରେ ପ୍ରାଣ ହରାଉଥିବା ଅଗ୍ନିବୀରମାନଙ୍କୁ ଶହୀଦ ମର୍ଯ୍ୟାଦା ମିଳୁନଥିବା ନେଇ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଶ୍ରୀ ଗାନ୍ଧି ଗୃହକୁ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି। ସେ କହିଥିଲେ, କର୍ତ୍ତବ୍ୟ ସମୟରେ ପ୍ରାଣ ହରାଉଥିବା ଅଗ୍ନିବୀରମାନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ସେମାନଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି। ପୂର୍ବରୁ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ କହିଥିଲେ, ସରକାର କୃଷକ ଏବଂ ମହିଳାମାନଙ୍କୁ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଛନ୍ତି। ସେ କହିଥିଲେ, ପିଏମ୍ କିଷାନ ଯୋଜନାରେ ଏପର୍ଯ୍ୟନ୍ତ କୃଷକମାନଙ୍କୁ 3 ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ଏବଂ କୃଷକମାନଙ୍କର ଆୟ ବୃଦ୍ଧି ଲାଗି ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଇଛି। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନାଗରିକମାନଙ୍କ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ 80 କୋଟି ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଏହା ପୂର୍ବରୁ ବିରୋଧୀ ଦଳଗୁଡ଼ିକ ନିଟ୍ ପରୀକ୍ଷା ଅନିୟମିତତା ନେଇ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବକୁ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଖାରଜ କରିଦେଇଥିଲେ। ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଗରିବ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ସମ୍ପର୍କରେ କିଛି କୁହାଯାଇନଥିବା କହିଥିଲେ। ଶ୍ରୀ ଖଡ୍ଗେ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧି, ଡକ୍ଟର ବିଆର୍ ଆମ୍ବେଦକର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ସ୍ଥାପନ କରିବା ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟସଭା ଅଧ୍ୟକ୍ଷ କେବଳ ଆଲୋଚନା ପାଇଁ ସମାଲୋଚନା କରିବା ଠିକ୍ ନୁହେଁ ବୋଲି କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ପ୍ରସଙ୍ଗରେ କହିଥିଲେ, ସଂସଦ ଭବନ ପରିସରରେ ଥିବା ସମସ୍ତ ପ୍ରତିମୂର୍ତ୍ତିକୁ ଏଭଳି ସ୍ଥାନରେ ସ୍ଥାପନ କରାଯାଇଛି ଯେଉଁଠାରେ ସମସ୍ତେ ସହଜରେ ଦେଖିପାରିବେ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ଏହି ଆଲୋଚନାରେ ଶ୍ରୀ ଖଡ୍ଗେ କହିଥିଲେ, ତାଙ୍କ ଦଳ ସମ୍ଭିଧାନ ଏବଂ ଦେଶବାସୀଙ୍କ ପାଇଁ ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢ଼େଇ ଜାରି ରଖିବ। ରାଜ୍ୟସଭାରେ ଆଲୋଚନାରେ ତୃଣମୂଳ କଂଗ୍ରେସ ସାଂସଦ ଜବାହର ସରକାର, ୱାଇଏସ୍ଆର୍ କଂଗ୍ରେସ ସାଂସଦ ଏମ୍ଆର୍ ରେଡ୍ଡି, ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ, ଡିଏମ୍କେ ସାଂସଦ ତିରୁଚି ଶିବା, ସିପିଆଇ ସାଂସଦ ବିନୟ ବିଶ୍ୱମ୍ ପ୍ରମୁଖ ଭାଗ ନେଇଥିଲେ। ତେବେ ଉଭୟ ଗୃହରେ ଟି20 ବିଶ୍ୱକପ୍ରେ ବିଜୟ ହାସଲ କରିଥିବାରୁ ଭାରତୀୟ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଦେଶରେ ଆଜିଠାରୁ ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ନୂତନ ଆଇନ ଅନୁଯାୟୀ ଅନ୍ଲାଇନ୍ ଏଫ୍ଆଇଆର୍ ବ୍ୟବସ୍ଥା ଯେକୌଣସି ଥାନାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇପାରିବ। ସେହିଭଳି ଗିରଫ ସମୟରେ କଥିତ ଅଭିଯୁକ୍ତ ନିଜ ମନ ମୁତାବକ ବ୍ୟକ୍ତିଙ୍କ ପରିସ୍ଥିତି ନେଇ ଅବଗତ କରାଇବାର ଅଧିକାର ରହିଛି। ମହିଳା ଏବଂ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଇନରେ ବିଶେଷ ନୀତି ନିୟମ ପ୍ରଣୟନ କରାଯାଇଛି। ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଯୁକ୍ତି ବିଦ୍ୟା ତଥା ଆଧୁନିକ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଜିଠାରୁ ଦେଶରେ ଲାଗୁ ହୋଇଥିବା ତିନୋଟି ନୂଆ ଅପରାଧିକ ଆଇନ ଆଧୁନିକ ଅପରାଧିକ ନ୍ୟାୟ ପ୍ରକ୍ରିୟାର ନେତୃତ୍ୱ ନେବ। ସେ କହିଛନ୍ତି ଏହି ତିନୋଟି ଆଇନ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଏବଂ ଏଥିରେ ସ୍ୱାଧୀନତା ପରବର୍ତ୍ତୀ ବ୍ୟବସ୍ଥା ଅନ୍ତର୍ନିହିତ ରହିଛି। ଶ୍ରୀ ଶାହା ଆଜି ନୂଆଦିଲ୍ଲୀରେ ତିନୋଟି ଅପରାଧିକ ଆଇନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ନୂଆ ଆଇନ ପୀଡ଼ିତମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ସେମାନେ ଯେଭଳି ନିଜର ଆଇନଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବେ। ପୂର୍ବରୁ କେବଳ ପୁଲିସ୍ ଅଧିକାରୀମାନେ ଆଇନ ଦ୍ୱାରା ସୁରକ୍ଷା ପାଉଥିଲେ, କିନ୍ତୁ ଏବେ ନୂଆ ଆଇନ ବଳରେ ପୀଡ଼ିତ ଏବଂ ଅଭିଯୋଗକର୍ତ୍ତା ସୁରକ୍ଷା ପାଇପାରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ନୂଆ ଆଇନରେ ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ନୂଆ ଦଣ୍ଡବିଧାନ ବ୍ୟବସ୍ଥା କରିଥିବାବେଳେ ପୁରୁଣା ରାଜଦ୍ରୋହ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହା ସହିତ ନୂଆ ଆଇନରେ ମହିଳା ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅପରାଧକୁ ପ୍ରାଥମିକତା ଦିଆଯାଇଛି। ସେହିପରି ନୂଆ ଆଇନରେ ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କ୍ଷେତ୍ରରେ 20 ବର୍ଷ କିମ୍ବା ଆଜୀବନ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି। ଶ୍ରୀ ଶାହା କହିଛନ୍ତି ନୂଆ ଆଇନରେ ପୀଡ଼ିତଙ୍କଠାରୁ ବୟାନ ସଂଗ୍ରହ କରିବା ପାଇଁ ତା'ର ନିଜ ଘରେ ମହିଳା ଅଧିକାରୀ ଏବଂ ପରିବାରବର୍ଗଙ୍କ ଉପସ୍ଥିତିକୁ ସ୍ୱୀକୃତି ଦିଆଯାଇଛି। ସେ କହିଛନ୍ତି ଅନ୍ଲାଇନ୍ ମାଧ୍ୟମରେ ଏତଲା ଦାୟର କରିବା ବ୍ୟବସ୍ଥା ମଧ୍ୟ ରହିଛି। ଶ୍ରୀ ଶାହା କହିଛନ୍ତି ବିରୋଧୀମାନେ ଏହି ନୂଆ ଆଇନ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି। ଲୋକସଭାରେ 9 ଘଣ୍ଟାରୁ ଅଧିକ ଏବଂ ରାଜ୍ୟସଭାରେ 6 ଘଣ୍ଟାରୁ ଅଧିକ ଏହି ନୂଆ ଆଇନ ଉପରେ ଆଲୋଚନା ହୋଇଥିଲା ଏବଂ ବହୁସଂଖ୍ୟାରେ ବିରୋଧୀ ଦଳ ନେତାମାନେ ଏଥିରେ ଭାଗ ନେଇଥିଲେ ବୋଲି ସେ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଏହାର ଶୀର୍ଷକ ରହିଛି ସବ୍କେ ଘର କେ ସପ୍ନେ କୋ ସାକାର କର୍ତ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଗୟା ପ୍ରସାଦ ଓ କେନ୍ଦ୍ର ଆବାସ ଏବଂ ସହରୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ କୁଲଦୀପ ନାରାୟଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନ 01123421050 ଏବଂ 23344444 ଫୋନ୍ ନମ୍ଘରରେ କଲ୍ କରି ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 92890940044 ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍, ନ୍ୟୁଜ୍ ଅନ୍ ଏୟାର ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଦିଲ୍ଲୀର ଏକ ଅଦାଲତ ସମାଜସେବୀ ମେଧା ପାଟକରଙ୍କୁ 5 ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଦ୍ୱାରା ବହୁ ପୂର୍ବରୁ ରୁଜୁ ହୋଇଥିବା ଏକ ଅପରାଧିକ ମାମଲାର ବିଚାର କରି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ମେ 25 ତାରିଖରେ ସାକେତ କୋର୍ଟ ସୁଶ୍ରୀ ପାଟକରଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା ଧାରା 500 ଅନୁଯାୟୀ ଅପରାଧିକ ମାନହାନୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। 2001 ମସିହାରେ ସୁଶ୍ରୀ ପାଟକର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଶ୍ରୀ ସକ୍ସେନାଙ୍କୁ ବଦନାମ କରିଥିବା ଅଭିଯୋଗ ହୋଇଥିଲା। ଭାରତ ଏବଂ ପାକିସ୍ତାନ ଆଜି ଉଭୟ ଦେଶର ଜେଲ୍ରେ ବନ୍ଦ ଥିବା ନାଗରିକ ଓ ମତ୍ସ୍ୟଜୀବୀମାନଙ୍କ ସୂଚନା ଆଦାନ ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପାକିସ୍ତାନ 366 ଜଣ ନାଗରିକ ଓ 86 ଜଣ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରଦାନ କରିଛି। ପାକିସ୍ତାନ ପକ୍ଷରୁ ଭାରତର 43 ଜଣ ନାଗରିକ ଓ 211 ଜଣ ମତ୍ସ୍ୟଜୀବୀଙ୍କ ନାମ ତାଲିକା ମିଳିଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 10 ୱିକେଟ୍ରେ ପରାସ୍ତ କରିଛି। ଭାରତ ତା'ର ପ୍ରଥମ ଇନିଂସରେ 115 ଓଭର ଗୋଟିଏ ବଲ୍ରେ 6 ୱିକେଟ୍ ହରାଇ 603 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ 84 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 266 ରନ୍ ସଂଗ୍ରହ କରି ଫଲୋଅନ୍ର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା 373 ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚ୍ ଜିତିବା ପାଇଁ 36 ରନ୍ ଆବଶ୍ୟକତା ଥିବାବେଳେ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ 37 ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଉଭୟ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି। ଦେଶରେ ଆଜିଠାରୁ କାର୍ଯ୍ୟକାରୀ ହେଲା ତିନୋଟି ନୂତନ ଅପରାଧିକ ଆଇନ। ଆଧୁନିକ ଅପରାଧିକ ନ୍ୟାୟ ପ୍ରକ୍ରିୟାର ନେତୃତ୍ୱ ନେବ ନୂଆ ଅପରାଧିକ ଆଇନ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଚେନ୍ନାଇରେ ଅନୁଷ୍ଠିତ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 10 ୱିକେଟ୍ରେ ପରାସ୍ତ କଲା ଭାରତ।